ବନସ୍ପତି ଟ୍ରାନ୍ସଲେସନ୍ ବାଇ ଶ୍ରୀ ପ୍ରଭୁପାଦ ସୁଖଦେବ ସ୍ୱାମୀ କହୁଛନ୍ତି ଏକଦା ସେ ତ୍ରିକୁଟ ପର୍ବତର ଜଙ୍ଗଲରେ ରହୁଥିବା ଏଲିଫେଣ୍ଟସ୍ ହସ୍ତିଗଣ ସେ ସରୋବର ଆଡ଼କୁ ଆସିଲେ। ତାଙ୍କ ଭିତରେ ଥିବା ଯେଉଁ ନେତା ସେ ହସ୍ତିନୀମାନଙ୍କ ଲିଡ଼ର ଅଫ୍ ଦି ଏଲିଫେଣ୍ଟସ୍ ହସ୍ତିନୀମାନଙ୍କ ସହ ସେଟାକୁ ଆସିଲା। ସେମାନେ ସେ ଅନେକ ବୃକ୍ଷଲତା ଗୁଳ୍ମ ଆଜି ଭଗ୍ନ କରି କଣ୍ଟକ ପୂର୍ଣ୍ଣ ସ୍ଥାନ ଦେଇକରି ସେଥିପ୍ରତି ଖାଦ୍ୟ ନ କରି ଆସିଲା। ହେଲା ଶୁକ୍ଳ ଅର୍ଥ ପରବର୍ତ୍ତୀ ଶ୍ଳୋକ ଯଦ ଗନ୍ଧ ମାତ୍ର ଧର ଯୋଗେନ୍ଦ୍ର ବ୍ୟାଘ୍ରାତ ବ୍ୟାଳ ମୃଗା ଗନ୍ଧ ପାଇ ଅନ୍ୟ ହସ୍ତିଗଣ ବ୍ୟାଘ୍ରଗଣ ଅନ୍ୟ ହିଂସ୍ର ଜନ୍ତୁଗଣ ଯଥା ସିଂହ ଗଣ୍ଡାର ଆଦି ବିରାଟ ସର୍ପଗୁଣ ଏବଂ କୃଷ୍ଣ ଗୌର କୃଷ୍ଣ ବର୍ଣ୍ଣ ବିଶିଷ୍ଟ ସରଭଗୁଣ ଏମାନେ ଭୟରେ ପଳାୟନ କଲେ। ଚାମରି ହରିଣ ମଧ୍ୟ ପଳାୟନ କଲା। ଏ ହେଲା ଶ୍ଳୋକର ଅର୍ଥ। ପରବର୍ତ୍ତୀ ଶ୍ଳୋକ ଟେକ୍ସ 22 ବୃକାବରାହା ମହିଷ ଗୋପୁଚ୍ଛଶାଳା ବୃକମର୍କଟାଶ ଅନ୍ୟତ୍ର କ୍ଷୁଦ୍ରା ହରିଣାଶ ସାଦୟ ଚରନ୍ତ୍ୟ ଭୀତା ଜଦନୁଗ୍ରହେଣ ବୃକା। ଏ ମର୍ସି ଅଫ୍ ଦ୍ୟାଟ୍ ଦିସ୍ ଏଲିଫେଣ୍ଟ ଏନିମଲ୍ସ ଲାଇକ୍ ଦି ଫକ୍ସେସ୍ ହୋଲ୍ସ ବଫାଲୋସ୍ ବିୟର୍ସ ବୋର୍ସ ଗୋପୁଚ୍ଛସ୍ ପର୍କୁପାଇନ୍ସ ମଙ୍କିଜ୍ ରବିଟ୍ସ ଦି ଅଦର୍ ଡିୟର୍ ଆଣ୍ଡ ମେନି ଅଦର୍ ସ୍ମଲ୍ ଏନିମଲ୍ସ ଲାଇଟେଡ୍ ଏଲ୍ସୱେର୍ ଇନ୍ ଦି ଫରେଷ୍ଟ ଦେ ୱାର୍ ନଟ୍ ଆଫ୍ରେଡ୍ ଅଫ୍ ହିମ୍। ଶ୍ଳୋକର ଅର୍ଥ ହେଉଛି ସେ ଗଜେନ୍ଦ୍ରଙ୍କର କୃପା ଯୋଗୁଁ କୁକିଶାଳୀ ହେଠା ମହିଷ ଶୁକର ଭଲୁକ ଗୋପୁଚ୍ଛ ମର୍କଟ ଶସା ଏବଂ ଅନ୍ୟ କ୍ଷୁଦ୍ର ପ୍ରାଣୀଗଣ ଭିତ୍ରସ୍ତ ନ ହେଇ ସେଠି ବିଚରଣ କରିଥାନ୍ତି। ପ୍ରାଣୀଗଣ ପ୍ରକୃତପକ୍ଷେ ସେ ଗଜେନ୍ଦ୍ରଙ୍କ ଦ୍ୱାରା ନିୟନ୍ତ୍ରିତ ହେଉଥିଲେ। ତଥାପି ଯଦିଓ ସେମାନେ ନିର୍ଭୀକ ଭାବରେ ସେ ବଣରେ ବିଚରଣ କରୁଥିଲେ, ତଥାପି ସେ ଗଜେନ୍ଦ୍ର ପ୍ରତି ସେମାନଙ୍କର ସମ୍ମାନ ଥିଲା। ସେ ସମ୍ମାନ ଯୋଗୁଁ ସେମାନେ ତା ସମ୍ମୁଖରେ ଦଣ୍ଡାମାନ ହେଉନଥିଲେ। ଏ ହେଲା ଶ୍ଳୋକ ଉପରେ ଦିଆଯାଇଥିବା ଆମର ଭାଷ୍ୟ। ପରମାରାଧ୍ୟ ଗୁରୁଦେବ ଶ୍ରୀ ଶ୍ରୀମଦେବ ଶ୍ରୀ ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦ ମହାରାଜଙ୍କର ଭାଷ୍ୟ। ତେବେ ତ୍ରିକୁଟ ପର୍ବତର ବର୍ଣ୍ଣନା ସୁଖଦେବ ଗୋସ୍ୱାମୀ ଏଠି ଦେଉଛନ୍ତି। ଯେଉଁ ତ୍ରିକୁଟ ପର୍ବତ ସମ୍ବନ୍ଧରେ ବହୁ କଥା କହିଲେଣି, ସେ ତ୍ରିକୁଟ ପର୍ବତ କିପରି କେଉଁ ସ୍ଥାନରେ ରହିଛି, ଆଉ ଯାହା କହନ୍ତି କ୍ଷୀରାବ୍ଦି କ୍ଷୀର ସାଗର ଚରଣ ଧୂତ କରୁଛି, କିପରି ବିଭିନ୍ନ ପ୍ରକାର ପ୍ରାଣୀଗଣ ଅଛନ୍ତି ସେଠି, କ୍ଷୁଦ୍ର ବୃହତ ପ୍ରାଣୀଗଣ ରହିଛନ୍ତି, ଏ ବିଭିନ୍ନ ପ୍ରକାର ପକ୍ଷୀ ରହିଛନ୍ତି, ପଶୁ ପକ୍ଷୀ ରହିଛନ୍ତି, ଏ ବିଭିନ୍ନ ପ୍ରକାର ବୃକ୍ଷଲତା ଆଦି ରହିଛନ୍ତି, ଆଉ ଉଚ୍ଚ ଉପର ଅଧିବାସୀଗଣ ପୁରୁଷ ସ୍ତ୍ରୀ ଦେବତାଗଣ ଦେବଲୋଡ଼ନାଗଣ ସେଇଟା କ୍ରୀଡ଼ା କରୁଛନ୍ତି, ଆଉ ସେ ଆମ ଉପରେ ଆମୋଦିତ ହେଉଛି, ଏସବୁ ବହୁ ବର୍ଣ୍ଣନା ନେଉଛନ୍ତି, ଆହୁରି କେତେକ ବର୍ଣ୍ଣନା ଦେବେ ସୁଖଦେବ ସ୍ୱାମୀ ସେ ଚିତ୍ରକୂଟ ପର୍ବତ ସମ୍ବନ୍ଧରେ। ଯେଉଁ ସେ ଚିତ୍ରକୂଟ ପର୍ବତ ବେଳି ତାର ଉପତ୍ୟକାରେ ସୁନ୍ଦର ଉଦ୍ୟାନ କିପରି ରହିଛି, ସରୋବର ରହିଛି, ଏ ବର୍ଣ୍ଣନା ନେଉଛନ୍ତି। ତେବେ ଗୋଟିଏ ହସ୍ତି ଥିଲା, ତା ଗଜେନ୍ଦ୍ର ହସ୍ତିମାନଙ୍କ ମଧ୍ୟରେ ରାଜା ନେତା ଥିଲା ଗଜେନ୍ଦ୍ର, ତା କୁହାଯାଉଛି। ଆଉ ତାର ଅନେକ ଅନୁଗତ ହସ୍ତି ହସ୍ତିନୀ ସବୁ ଥିଲେ, ସେମାନେ ଏକଦା ସେ ଚିତ୍ରକୂଟ ପର୍ବତ ସେ ଉପବନ ଯେଉଁ ହ୍ରଦ ଅଛି ସେଠିକୁ ସେମାନେ ଆସୁଥିଲେ, ଏବଂ ସେ ଗଜେନ୍ଦ୍ରର ଏ ପ୍ରକାର ପ୍ରଭାବ ଥିଲା ଯାହାଫଳରେ କି ତାକୁ ମଧ୍ୟ ଡରିକରି ଅନ୍ୟ ହିଂସ୍ର ଜନ୍ତୁଗଣ ଏପରିକି ବ୍ୟାଘ୍ର ସିଂହ ପ୍ରଭୃତି ଗଣ୍ଡାର ପ୍ରଭୃତି ହିଂସ୍ର ଜନ୍ତୁଗଣ ସମସ୍ତେ ପଳାୟନ କରୁଥିଲେ। ଏଇ ପ୍ରକାର ତା ପ୍ରଭାବ ସେ ଗଜେନ୍ଦ୍ର ଥିଲା। ଅନ୍ୟ କ୍ଷୁଦ୍ର ଜନ୍ତୁଗଣ ମଧ୍ୟ ସେଠି ନିର୍ଭୀକ ଭାବରେ ବିଚରଣ କରୁଥିଲେ, ସୁଦ୍ଧା ସେମାନଙ୍କର ସମ୍ମାନ ଥିଲା ସେ ଗଜେନ୍ଦ୍ର। ଏଇ ଗଜେନ୍ଦ୍ରର କଥା ବର୍ତ୍ତମାନ କହିବେ ସୁଖଦେବ ଗୋସ୍ୱାମୀ, ସେ କିପରି ଗ୍ରହଗ୍ରସ୍ତ ହେଇଥିଲେ ଏବଂ ସେ କିପରି ଭଗବାନଙ୍କ କୃପାରୁ ପୁଣି ରକ୍ଷା ପାଇଥିଲା, ଏ ଯେଉଁ ବର୍ଣ୍ଣନା ଦେବେ। ତେବେ ଆମର କଥା ଚାଲିଛି ଯେ ଶ୍ରୀମଦ ଭାଗବତର ଏ ଯେଉଁ ବର୍ଣ୍ଣନା ଶ୍ରୀମଦ ଭାଗବତ ପ୍ରମାଣ ମଙ୍ଗଳମ ଅମଳ ପ୍ରମାଣମୂଳକ ଗ୍ରନ୍ଥ, ପୁନଶ୍ଚ ସୁଖଦେବ ଗୋସ୍ୱାମୀଙ୍କର ମୁଖ ନିଃସୃତ। ସୁଖଦେବ ଗୋସ୍ୱାମୀ ଜଣେ ପ୍ରଧାନ ମହାଜନ, ଦ୍ୱାଦଶ ମହାଜନମାନଙ୍କ ମଧ୍ୟରୁ ଅନ୍ୟତମ ମହାଜନ ଯେ କହେ ଏଇ ସତ୍ୟବାଣୀ ମହାଜନ ବାକ୍ୟକୁ ଆମମାନେ ଅଭ୍ରାନ୍ତ ଏବଂ ସତ୍ୟ ଘଟଣା ବାକ୍ୟ ବାଣୀ ହିସାବରେ ଆମେ ଗ୍ରହଣ କରିବା। କାରଣ ସାଧୁ ମହାଜନ ଆମେ କାଲି କହୁଥିଲେ ସେମାନେ ହେଉଛନ୍ତି ମହାଜନ, ଯେଉଁମାନେ ହେଉଛନ୍ତି ଭଗବାନଙ୍କର ଅତି ପ୍ରିୟ ଭକ୍ତ, ସମ୍ପୂର୍ଣ୍ଣ ରୂପେ କୃଷ୍ଣଙ୍କ ଶରଣତ୍ୱ ଆଚରଣ କରିଥାନ୍ତି। ସେ ସାଧୁଙ୍କର ମୁଖ୍ୟ ଲକ୍ଷଣ ସେ ହେଉଛନ୍ତି ସାଧୁ ମହାଜନ, ଯାହାଙ୍କଠାରେ ଦୋଷ ଚତୁଷ୍ଟ ନଥାଏ, ଭ୍ରମ ପ୍ରମାଦ ବିପ୍ରଲିପ୍ସା କରୁଣା ପାଠବ ଏ ଦୋଷ ଚତୁଷ୍ଟ ନଥାଏ, କାର୍ଯ୍ୟ ବିଜ୍ଞ ବାକ୍ୟ ନାହିଁ ଦୋଷ ଚତୁଷ୍ଟ, ଏ ହେଉଛି ମୁଖ୍ୟ କଥା। ତେଣୁ ମହାଜନ ଯେ କହେ ସେ ସତ୍ୟ ମାନି, ମହାଜନ ବାକ୍ୟ ସତ୍ୟ ଅଭ୍ରାନ୍ତ। ଆଉ ଶ୍ରୀମଦ ଭାଗବତରେ କୁହାଯାଉଛି କଥା, ଶ୍ରୀମଦ ଭାଗବତ ଅମଳ ପ୍ରମାଣମୂଳ ଗ୍ରନ୍ଥ ସବୁ ବେଦାନ୍ତ ସାର, ପୁଣି ସୁଖଦେବ ଗୋସ୍ୱାମୀଙ୍କ ଭଳି ଅନ୍ୟତ ମହାଜନଙ୍କର ମୁଖନିଶ୍ରୁତ ବାଣୀ, ତେଣୁ ତାକୁ ସ୍ୱୀକାର କରିବା ପାଇଁ ପଡ଼ିବ। ଯେ ସ୍ୱୀକାର ନ କରନ୍ତି ନ ମାନନ୍ତି ସେମାନେ ମିଳେଚ୍ଛ ଯବନ, ଭାଗବତ ଜେନା ମାନେ ସେ ଯବନ ସମ ତା ଶାସ୍ତା ଅଛି ଜନ୍ମି ଜନ୍ମି ପ୍ରଭୁ ଯମ। ସେ ଭାଗବତ ସ୍ୱୀକାର ନ କରି ମହାଜନଙ୍କର କଥା ସ୍ୱୀକାର ନ କରିବେ ପ୍ରମାଣିକ ମହାଜନଙ୍କର, ସେ ମିଳେଚ୍ଛ ଯବନ ସେମାନେ ଜନ୍ମ ଜନ୍ମାନ୍ତର ଧରି ନିଶ୍ଚିତ ଭାବେ ସେ ମହାଜନ ଦଣ୍ଡିତ ହେବେ, ଏ ହେଲା କଥା। ତେଣୁ ଆମର ଏଇ ନୀତି ଟୁ ଆକ୍ସେପ୍ଟ ବୋନାଫାଇଡ୍ ଅଥରିଟି, ପ୍ରାମାଣିକ ଅଧିକାରୀ ବୈଦିକ ଆଚାର୍ଯ୍ୟ ପ୍ରାମାଣିକ ତାଙ୍କୁ ମାନିନେବା, ସ୍ୱୀକାର କରିନେଲେ ମହାଜନ ଯେ ନଗଦଶ ପନ୍ଥା, ମହାଜନ ମାନେ ଯେଉଁ ପନ୍ଥା ନିର୍ଦ୍ଦେଶ କରିଛନ୍ତି ତାହା ହେଉଛି ନିର୍ଭୟ ପନ୍ଥା, ଭୟ ନାହିଁ ବିପଦ ନାହିଁ ବିପଦ ମୁକ୍ତ ପନ୍ଥା, ସେ ପନ୍ଥା ଆମେ ଅନୁସରଣ କଲେ ଆମର କୌଣସି ଭୀତି ଉତ୍ପାଦନ ହେବ ନା ବା ବିପଦର ସମ୍ମୁଖୀନ ହେବା ନା। ତା ଯଦି ନ କରିବା ଆମେ ମହାଜନଙ୍କର ପନ୍ଥା ଅନୁସରଣ ନ କରିବା ତାହେଲେ ନିଶ୍ଚିତ ଭାବରେ ଆମେ ବିପଦର ସମ୍ମୁଖୀନ ହେବା, ଏ ହେଉଛି କଥା ଆମର। ସେଥିପାଇଁ ଆମକୁ ଏ ଉପଦେଶ ଦିଆଯାଉଛି ମହାଜନମାନଙ୍କର ପନ୍ଥାକୁ ଅନୁସରଣ କରିନେବା, ମହାଜନ ଯାହା କହୁଛନ୍ତି ତା ଅଭ୍ରାନ୍ତ ସତ୍ୟ କଥା, ସେଥିରେ ଭୁଲ ଭଟକା ନାହିଁ ତାକୁ ସ୍ୱୀକାର କରିନେବା, ସେଥିରେ ଆମର ସୁପ୍ରକାର ମଙ୍ଗଳ କଲ୍ୟାଣ ଅଛି, ବିଶେଷ କରି ପରମାର୍ଥିକ ଉନ୍ନତି ନିଶ୍ଚିତ ଭାବରେ ହେବ। ତା ନହେଲେ ଆମେ ମାନବ ଜୀବନର ସାର୍ଥକତା ମାନବ ଜୀବନର ଯେଉଁ ଉଦ୍ଦେଶ୍ୟ ସେ ସାଧନ କରିପାରିବା ନା, ପରମାର୍ଥିକ ଉନ୍ନତି ପରମାର୍ଥ ଲାଭ ହେଇପାରିବ ନା। ସେଥିପାଇଁ ପରମାର୍ଥ ଲାଭ କରିବା ପାଇଁ ଯେଉଁମାନେ ଅତ୍ୟନ୍ତ ଆଗ୍ରହୀ ସେମାନଙ୍କ ପାଇଁ ମହାଜନମାନଙ୍କର ଏ 사고 많이 나가고 있지. 아직까지는 그치? 아또 아드님 죽어래 또 사고 뒤도 뭐 저러 뭐 기한이 또 천지 저만이 뭐 기한이 걸쳐못 내케 아 저거 그 점은 그래서 걱정지. 그런데 세마는 걸어 이 마하들만 걸고 다리 비수하스나기 세마는 발이 빠른 데나 세마는 걸뿐한 거리 빠른 한지 이 프로가 त्रिकुटम पर्वत अच्छी ये प्रकार परिवेश अच्छी ये प्रकार दुग्ध सागर अच्छी हाँ ये सब कथा से मैंने कल्पना कर पाना चिंता कर पाना से मैंने सुना कर जड़ ज्ञान उपरे बड़ गर्व प्रकाश कर भूमिका अच्छी से मैंने जहाँ कहते मृत्यु जवन से मैंने से मैंने महागुर वाक्य हाँ बा श्रीमद महागत सिद्धांत ग्रहण कर पाना से मैंने भूली जाऊँगी से मैंने बद्ध जीव ସେମାନଙ୍କର ଚାରିଟି ଦୋଷ ଅଛି ସେମାନେ ଦୋଷମୁକ୍ତ ନୁହନ୍ତି ତେଣୁ ଯିଏ ଦୋଷମୁକ୍ତ ଆର୍ଯ୍ୟବିଜ୍ଞ ମହାରାଜର ତାଙ୍କ କଥାକୁ ସ୍ୱୀକାର କରିନେବା ଏବଂ ସେମାନେ କିପରି ଦୋଷମୁକ୍ତ ହେବେ ଆମେ କିପରି ଦୋଷମୁକ୍ତ ହେବା ବା ବିଶୁଦ୍ଧ ଇନ୍ଦ୍ରିୟର ଅଧିକାରୀ ହେବା ଯାହାଫଳରେ ଏସବୁ ଯେ ଜିନିଷ ଅଛି ତାକୁ ଆମେ ଦେଖିପାରିବା ଜାଣିପାରିବା ବା ଉପଲବ୍ଧିର ବିଷୟ ହେବ ଏ ବିଷୟରେ ଆଗ୍ରହ ପ୍ରକାଶ ନ କରି ବରଂ ତାଙ୍କର ଜଣେ ଜ୍ଞାନ ଉପରେ ବଡ଼ ଗର୍ବ ଭୂମିକା ପ୍ରକାଶ କରୁଛନ୍ତି ଏଥିପାଇଁ ସେମାନେ ଯେ କି ଅପରାଧ କରୁଛନ୍ତି ତା ପରିଣତି ସ୍ୱରୂପ ଜନ୍ମ ଜନ୍ମାନ୍ତରେ କେତେ ଦଣ୍ଡେଇ ପାଇବେ ତା ସେମାନେ ଚିନ୍ତା କରିପାରୁନାହାନ୍ତି ସେଥିପାଇଁ ଆମକୁ ଏଇ ଉପଦେଶ ଦିଆଯାଉଛି ମହାଦୁରମାନେ ତାଙ୍କର କଥାଟାକୁ ମାନିନେବା ତେବେ ସାଧୁ ମହାଦନ ଆସନ୍ତି ଆଉ ସେମାନେ ଯେମିତି ଭଗବାନ ହେଉଛନ୍ତି କୃଷ୍ଣ ହେଉଛନ୍ତି ଶ୍ରୀଧନ ସର୍ବଭୂତାନ ସମସ୍ତ ଜୀବଜଗତର ଏକମାତ୍ର ମଙ୍ଗଳାକାଂକ୍ଷୀ ବନ୍ଧୁ ସେଥିରେ ତାଙ୍କ ଅନୁଗତ ପ୍ରିୟ ଭକ୍ତ ଗଣ ସାଧୁ ମହାଦେବ ମଧ୍ୟ ସମଗ୍ର ମାନବ ସମାଜ ବା ଜୀବ ଜଗତର ଏକମାତ୍ର ମଙ୍ଗଳାକାଂକ୍ଷୀ ବନ୍ଧୁ ଯାହା କହନ୍ତି ମହାନ୍ତ ସ୍ୱଭାବ ହିଁ ତାରିତେ ପାମ ନିଜ କାର୍ଯ୍ୟ ନାହିଁ ତେବେ ଯାଉ ତାର ଅନୁଗ୍ରହାୟ ଚଳନ୍ତି ଭବ୍ୟାନି ଭୂତାନି ଜନାର୍ଦ୍ଦନ ସେ ଜନାର୍ଦ୍ଦନଙ୍କର ପ୍ରିୟ ଭକ୍ତଗଣ ଅନୁଗ୍ରହ କରିକିରି ଏ ପ୍ରପଞ୍ଚରେ ବିଚରଣ କରୁଛନ୍ତି ଏଠିକି ଆସିବାର ତାଙ୍କର କିଛି ଆବଶ୍ୟକତା ନାହିଁ କିନ୍ତୁ ସେମାନେ ଅନୁଗ୍ରହ କରି କୃପା କରି ଅହେତିକି କୃପା ପ୍ରକାଶ କରି ଏ ପ୍ରପଞ୍ଚରେ ଅବତୀର୍ଣ୍ଣ ହୋଇ ଏ ପାମର ବଦ୍ଧ ଜୀବମାନଙ୍କୁ ଜୀବମାନଙ୍କୁ ଉଦ୍ଧାର କରିବା ନିମିତ୍ତ ଆସୁଛନ୍ତି ଏବଂ ଏ କଥା କହୁଛନ୍ତି ଏ ତତ୍ତ୍ୱଗତ କଥା ତତ୍ତ୍ୱଜ୍ଞାନ ପ୍ରଦାନ ହେଉଛି ସେମାନଙ୍କର ଦୟା ହରି କଥା ଭଗବାନଙ୍କର କଥା ଭାଗବତ କଥା ଏ ଯେଉଁ କଥା ଦିବ୍ୟ କଥାମୃତ ପରିବେଷଣ କରୁଛନ୍ତି ସେମାନେ ଜ୍ଞାନ ପରିବେଷଣ କରୁଛନ୍ତି ତାହା ସେମାନଙ୍କର କୃପା ତାହାକୁ ଆମେ ସରଳ ଚିତ୍ତରେ ସେ ମହାଦନମାନଙ୍କୁ ସ୍ୱୀକାର କରି ସେମାନଙ୍କ ମୁଖରୁ ଏ କଥା ଶ୍ରବଣ କଲେ ଆମର ମାନବ ଜୀବନ ସାର୍ଥକ ହେବ ହରି କଥା ବରାବର ସେମାନେ କହୁଛନ୍ତି ସେ ମହାଦନମାନ ସାଧୁଗଣ ଅଛନ୍ତି ଅଛନ୍ତି ବୋଲି ଏଠି ରହିଛେ ଆମେ ତିଷ୍ଠି ରହିଛେ ଆମେ ଏ ଜଗତ ରହିଛି ନଥାନ୍ତେ ରହନ୍ତା ନା ଏ ନିଶ୍ଚିତ କଥା ଆମର ଯୋଗ୍ୟତା ନାହିଁ ଆମେ ସେମାନଙ୍କୁ ଦେଖିପାରୁନୁ ଚିହ୍ନି ପାରୁନୁ ଦେଖିବା ନା ଦେଖେ ଯେନ୍ ଅଭକ୍ତର ଜନ ଯାହା କୁହନ୍ତି ଅଭକ୍ତ ଯେ ଯେଉଁମାନେ ଏପରି ବଦ୍ଧ ଜୀବ ଭକ୍ତ ଭକ୍ତି ନାହିଁ ବିଶେଷ କରି ଜଡ଼ବାଦୀ ମେଟ୍ରୋଷ୍ଟିକ ପର୍ସନ୍ସ ବିଶ୍ୱାସ ନାହିଁ ଥରେ ସେମାନଙ୍କର ସେମାନେ ସାଧୁ ମହାଦମାନେ ଦେଖିକି ସେଟା ଦେଖିପାରୁନାହାନ୍ତି ସେମାନେ ଦେଖିପାରିବେ ନା ଯଦିଓ ସେମାନେ କୃପା ପରବଶ ରହିକରି ଏ ପ୍ରକାର ହରି କଥା କୀର୍ତ୍ତନ କରୁଛନ୍ତି ତଥାପି ସେମାନେ କର୍ଣ୍ଣରେ ତାହା ପ୍ରବିଷ୍ଟ ହେଉନି କାହାର କର୍ଣ୍ଣରେ ହରି କଥା କାହାର କର୍ଣ୍ଣରେ ପ୍ରବିଷ୍ଟ ହଏ କାହା କର୍ଣ୍ଣରେ ପ୍ରବିଷ୍ଟ ହୁଏ ନା ଇଏ ହେଉଛି ଆମର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ସାଧୁ ମହାଜନ ହରି କଥା କୀର୍ତ୍ତନ କରନ୍ତି ତାଙ୍କର ପାଟି ଖୋଲିଲେ ସେ ଭଗବାନଙ୍କ କଥା କହିବେ ଭାଗବତର କଥା କହିବେ ଅନ୍ୟ କଥା କହିବେ ନା କିନ୍ତୁ କେତେଜଣ ତାକୁ ଶୁଣୁଛନ୍ତି ବା କେତେଜଣ କର୍ଣ୍ଣରେ ତାହା ପ୍ରବେଶ କରୁଛି ଆଉ ଅନ୍ୟ କେତେଜଣ ଅଛନ୍ତି ଶ୍ରବଣ କରିବାର ଅଭିନୟ କରନ୍ତି କିନ୍ତୁ ପ୍ରକୃତ ପକ୍ଷେ ସେମାନେ କର୍ଣ୍ଣରେ କଥା ପ୍ରବେଶ କରେ ନା ସେମାନେ ମହାପ୍ରଭୁ ଆସିଥିଲେ ଯେ କି ସ୍ୱୟଂ ଭଗବାନ ଅଭିନ୍ନ କୃଷ୍ଣ ଆଚାର୍ଯ୍ୟ ଲୀଳା କରୁଥିଲେ ସେ ଆଚାର୍ଯ୍ୟ ଲୀଳା କରିଥିଲେ ଭକ୍ତ ଅବତାର ଭକ୍ତ ଭାବ ଅଙ୍ଗୀକାର କରିକିରି ଆସିଥିଲେ ଭକ୍ତି ଶରଣାଗତି ଆଚରଣ କରି ସେ କହୁଥିଲେ ଆଚାର୍ଯ୍ୟଙ୍କର କାମ ସେ ଆଚର ଆଚାର ପ୍ରଚାର ଯେ କରନ୍ତି ସେ ଆଚାର୍ଯ୍ୟ ଜୀବନରେ ଆଚରଣ କରିକି ପ୍ରଚାର କରନ୍ତି ସେ ଆଚାର୍ଯ୍ୟ ଲୀଳା କରୁଥିଲେ ଶ୍ରୀମନ୍ ମହାପ୍ରଭୁ ବଗିଚାର ମାଳି ହିସାବରେ ଆମ ଭୋଗ ଫୁଲର ତୋଡ଼ା ଆମକୁ ଯୋଗେଇବେ। ଏ ବୁଦ୍ଧି ହେଉଛି ଭୋଗ ବୁଦ୍ଧି, ଯାହା କହନ୍ତି ଯେ ହଁ ଭଗବାନ ତ ସୁହୃଦ ମଙ୍ଗଳାକାଂକ୍ଷୀ ବନ୍ଧୁ, ଆଉ ଆମର ମଙ୍ଗଳ ବା କଲ୍ୟାଣ ପାଇଁ ଆମର ଯାହା ଆବଶ୍ୟକ ସେ ଆମକୁ ଦେଇଦେବେ। ବଦ୍ଧଜୀବର ଆବଶ୍ୟକତା କ'ଣ ନା, ବଦ୍ଧଜୀବ ହେଉଛି ଦେହାତ୍ମବାଦୀ, ସ୍ୱରଟାକୁ ଆତ୍ମା ବୋଲି ଭାବୁଛି, ଦେହ ସର୍ବସ୍ୱ ବଡିଲି କନସିୟସ୍, କେବଳ ସ୍ୱର ଚେତନାରେ ଅଛି, ସ୍ୱରର ଆବଶ୍ୟକତା ଆହାର ନିଦ୍ରା ଭୟ ମୈଥୁନ ଏଇଟା ଆମର ଆବଶ୍ୟକତା ବୋଲି ଭାବୁଛି, କିନ୍ତୁ ପ୍ରକୃତ ଆବଶ୍ୟକତା କ'ଣ ଜାଣୁନି। ତେଣୁ ଏଇ ଆବଶ୍ୟକତା ଆମକୁ ଆମର ପୂରଣ କରିଦେବେ, ସେ ଭଗବାନ ଆମର ଏଇ ଆବଶ୍ୟକତା ପୂରଣ କରିଦେବେ, ବା ଶ୍ରୀମନ୍ ମହାପ୍ରଭୁ ଆମର ଏଇ ଆବଶ୍ୟକତା ପୂରଣ କରିଦେବେ। ଏ ହେଉଛି ଭୋଗ ବୁଦ୍ଧି। ଭଗବାନ ସର୍ବେଶ୍ୱର ବସ୍ତୁ, ଯେଉଁମାନେ ଇତରବ୍ୟମ ଶବ୍ଦର ବାହାଦୁରୀ ନେଇ ଭବାନୀ ଭର୍ତ୍ତା ହେବାର ଦୁର୍ବୁଦ୍ଧି ପୋଷଣ କରୁଛନ୍ତି, ସେମାନଙ୍କର ବିରୁଦ୍ଧ ମତିକୃତ ଦୋଷ ମହାପ୍ରଭୁ ଦେଖେଇଛନ୍ତି। ଏସବୁ କାଶ୍ମୀର ଦିଗ୍ବିଜୟୀ ପଣ୍ଡିତ ଥିଲା, ଜଡ଼ ପାଣ୍ଡିତ୍ୟ ଆହରଣ କରି ବଡ଼ ଗର୍ବ, ଯାହା ଆମେ ସେଦିନ କହୁଥିଲେ ଜଡ଼ ବିଦ୍ୟାର କଥା, ଏଟା ଜଡ଼ ବିଦ୍ୟା ଗୋଟେ ଆହରଣ କଲେ ଗର୍ବ ଆସେ, ସୁଦ ଯାହା କହନ୍ତି ଜନ୍ମୀ ସୂର୍ଯ୍ୟ ସୁଦ୍ଧ ଶ୍ରୀ ଏଧମାନ ମଦ ପୁମାନ, ଏଧମାନ ମଦ ଗର୍ବ ବୃଦ୍ଧି କରିବ। ହଁ ଉଚ୍ଚ କୂଳରେ ଯାହା ଦେଇଛି ତାର ଗର୍ବ ଅଛି, ଖୁବ୍ ଐଶ୍ୱର୍ଯ୍ୟବାନ ହେଉଛି, ଐଶ୍ୱର୍ଯ୍ୟ ସମ୍ପତ୍ତି ଧନ ସମ୍ପତ୍ତିର ଅଧିକାରୀ, ତାହାର ଖୁବ୍ ଗର୍ବ, ସ୍ୱଚ୍ଛ ନ୍ୟାଚୁରାଲ, ତା ସ୍ୱାଭାବିକ କଥା। ସେହିପରି ଜଡ଼ ବିଦ୍ୟା ଗୁଡ଼ିଏ ଆହରଣ କରିଛି, ଜଡ଼ ପାଣ୍ଡିତ୍ୟ ଗୁଡ଼ିଏ ଆହରଣ କରିଛି, ସେ ବଡ଼ ଗର୍ବୀ। ସେ କେଶବ କାଶ୍ମୀର କଥା କହୁଛନ୍ତି, ଶ୍ରୀମନ୍ ମହାପ୍ରଭୁ ତାର ଗର୍ବ ଗଣ୍ୟନ କରିଛନ୍ତି, ସାର୍ ବହୁତ ଗର୍ବ ଥିଲା, ଦିଗ୍ବିଜୟ କରୁଥିଲା, ଏଇ ଜଡ଼ ବିଦ୍ୟାର କାମ। ପ୍ରକୃତ ବିଦ୍ୟା ଯେଉଁମାନେ ଆହରଣ କରୁଛନ୍ତି ପରା ବିଦ୍ୟା, ସେମାନେ ବିନୟୀ, ଗର୍ବ ଉଦତ୍ୟ ଦମ୍ଭ ହୁଙ୍କାର ନାହିଁ, ବିଦ୍ୟା ନାତି ବିନୟମ୍, ଏଇ କଥା ଅଛି, ବିଦ୍ୟା ବିନୟ ସମ୍ପନ୍ନ, ଏଇ କଥା କୁହାଉଛି। ତେଣୁ ମହାପ୍ରଭୁ ଭଗବାନ ସେ ଗର୍ବକୁ ଗୁଞ୍ଜନ କରନ୍ତି, ମହାପ୍ରଭୁ ସେ କେଶବ କାଶ୍ମୀର ସେ ଗର୍ବ ଗୁଞ୍ଜନ କରିଥିଲେ, ଉପଯୁକ୍ତ ଶିକ୍ଷା ଦେଇଥିଲେ, ଉପଯୁକ୍ତ ବିଦ୍ୟା କ'ଣ ତା ଉପଦେଶ ଦେଇଥିଲେ, ଯେ ସେମାନଙ୍କର ଦୋଷ ସେ ଦେଖେଇ ଦିଅନ୍ତି ମହାପ୍ରଭୁ। ଯେଉଁ ବ୍ୟକ୍ତିମାନଙ୍କର ସୌଭାଗ୍ୟ ଥାଏ ସେମାନେ ଏସବୁ କଥା ବୁଝିପାରନ୍ତି, ଯେଉଁମାନେ ଭାଗ୍ୟହୀନ ସେମାନେ କଥା ଶ୍ରବଣ କରୁଛନ୍ତି ମନେ କଲେ ସୁଦ୍ଧା ପ୍ରକୃତ ପ୍ରସ୍ତାବ ସେମାନେ ଶୁଣନ୍ତି ନା ବା ଶୁଣିଲେ ନାହିଁ, ବଞ୍ଚିତ ହେଲେ। ଯେଉଁମାନଙ୍କୁ ଗର୍ବ ଅଛି, ଦମ୍ଭ ଅଛି, ଅହମିକା ଅଛି, ଆମେ ସବୁ ଜାଣିତା, ଆମଠୁ ବେଶୀ କିଏ ଜାଣିଛି, ଏ ଯେଉଁ ଗର୍ବ, ଏଇ ଜଳ ପାଣ୍ଡିତ୍ୟର ଗର୍ବ ଯେଉଁମାନଙ୍କର ଅଛି, ସେମାନେ ଯଦି ଆସିବେ ସାଧୁ ମହାଜନ ମୁଖର କଥା ଶୁଣିଲେ ସୁଦ୍ଧା ସେ କଥା ତାଙ୍କ ଅନୁଗ୍ରହରେ ପ୍ରବିଷ୍ଟ ହେବ ନା, ସେମାନେ ଶୁଣିପାରିବେ ନା ବୁଝିପାରିବେ ନା, ସେମାନେ ଭାଗ୍ୟହୀନ। ଆମେ ଆମ ସୌଭାଗ୍ୟକ୍ରମେ ଯଦି ଭଜନୀୟ ବସ୍ତ୍ର ସେବା କରିବା ନିମିତ୍ତ ପ୍ରକୃତି ବିଶିଷ୍ଟ ହଉ, ତାହେଲେ ଆମ କାନକୁ କଥା ଯିବ, ଭଗବାନଙ୍କର କଥା। ଆମର ଯେଉଁ ନବଧା ଭକ୍ତି ଅଛି ତା ପ୍ରଥମ ଅଙ୍ଗ ହେଉଛି ଶ୍ରବଣ, ପ୍ରଥମ କଥାଟା ହେଉଛି ଶ୍ରବଣ, ଆଗ ଶୁଣ କଥା ଶୁଣ, କାନ ସାହାଯ୍ୟରେ ଯେଉଁ କାନର କାମ ହେଉଛି ଶ୍ରବଣ କରିବା, କର୍ଣ୍ଣର କାମ ଶ୍ରବଣ କରିବ, ହରି କଥା ଶ୍ରବଣ କର, ଭକ୍ତ ଭାଗବତଙ୍କର କଥା ଶ୍ରବଣ କର, ଭଗବାନଙ୍କ କଥା ଶ୍ରବଣ କର, ଉପଯୁକ୍ତ ପ୍ରାମାଣିକ ସାଧୁ ମହାଜନ ଭାଗବତଙ୍କ ମୁଖରୁ ସଳଚିତ୍ତରେ ଯାହା କହନ୍ତି ପ୍ରପନ୍ନ ହେଇକିରି ଶ୍ରବଣ କର, ପ୍ରପନ୍ନ ହେଇକିରି ଶ୍ରବଣ, ଆତ୍ମନିବେଦନ କରିକିରି ଶ୍ରବଣ କରିବା ପାଇଁ ପଡ଼େ। ଗର୍ଭଦମ୍ଭ ଔଦତ୍ୟର ଅଧିକାରୀ ହେଇ ଶ୍ରବଣ କଲେ ତା ଶ୍ରବଣ ହବ ନା, କର୍ମକରେ ପ୍ରବିଷ୍ଟ ହବ ନା କଥା, ଏଇ କଥା ଆମର କୁହାଯାଇଛି। ତେଣୁ ଯେଉଁମାନଙ୍କର ଏ ପ୍ରକାର ଗର୍ଭଦମ୍ଭ ଅଭିମାନ ଅଛି, ଏ ଜଡ଼ବାଦୀ ଭୌତିକ ପଣ୍ଡିତ ଜଡ଼ ପାଣ୍ଡିତ୍ୟ ଆହରଣକାରୀ ନାହିଁ, ସେମାନେ ଶ୍ରବଣ କଲେ ସୁଦ୍ଧା ସେମାନଙ୍କର ସେମାନେ ପ୍ରପନ୍ନ ହୁଅନ୍ତି ନା, ଆଉ ସେମାନେ ନିଜକୁ ସବୁ ଜାଣତା ବୋଲି ମନେ କରନ୍ତି, ତେଣୁ ତାଙ୍କ ମନରେ ଏ କଥା ପ୍ରବିଷ୍ଟ ହୁଏ ନା, ଏ କଥା ପ୍ରବିଷ୍ଟ ହୁଏ ନା। ସେବାଟା ଭଗବାନଙ୍କର ପ୍ରୀତି ନିମିତ୍ତ କରାଯାଏ, ସେବକ ଜୀବ ମାତ୍ର ସେବକ, ଭଗବାନ ନିତ୍ୟ ସେବ୍ୟ ବସ୍ତୁ, ତେଣୁ ସେବା ଭଗବତ ପ୍ରୀତି ନିମିତ୍ତ କରାଯାଏ, ତେଣୁ ଗୁରୁ ଗୌରାଙ୍କର ପ୍ରୀତି ନିମିତ୍ତ ହିଁ ସେବା କରାଯାଏ। ତେଣୁ ସେ ଗୁରୁ ଗୌରାଙ୍କର ପ୍ରୀତି
କୃଷ୍ଣଙ୍କର ପ୍ରୀତିରେ ତ ଶ୍ରବଣ କରାଯାଏ, ଅନ୍ୟାନ୍ୟ ଉଦ୍ଦେଶ୍ୟ ନୁହେଁ। କର୍ଣ୍ଣର ସେବା ହେଉଛି ଶ୍ରବଣ, ହରିକଥା ଶ୍ରବଣ କରିବ ତାଙ୍କର ପ୍ରୀତି ନିମିତ୍ତ। ଭଗବାନ ହରି ବା କୃଷ୍ଣଙ୍କର ପ୍ରୀତି ନିମିତ୍ତ, ଗୁରୁ ଗୁରୁଙ୍କର ପ୍ରୀତି ନିମିତ୍ତ ଶ୍ରବଣ କରିବ, ନିଜ ପ୍ରୀତି ପାଇଁ ନୁହେଁ। ଏ ହେଉଛି ମୂଳ କଥା, ଆମର ମୁଖ୍ୟ କଥା, ଏଟା ଗୁରୁତ୍ୱପୂର୍ଣ୍ଣ କଥା, ଏଇଟା ହେଉଛି କଥା। ଆଉ ନିଜ ପ୍ରୀତି ପାଇଁ ଶ୍ରବଣ କଲେ ଶ୍ରବଣ ହବ ନା, ତାଙ୍କର ପ୍ରୀତି ବିଧାନ, କାରଣ ସେବନୀୟ ବସ୍ତୁଙ୍କର ପ୍ରୀତି ବିଧାନ, ସେବ୍ୟ ବସ୍ତୁଙ୍କର ପ୍ରୀତି ବିଧାନ। ତା ନହେଲେ ତୁମେ କହିବା ମୋର ପ୍ରୀତି ହବ, ତାହେଲେ କି ହବ? ଅବଶ୍ୟ ତାଙ୍କର ପ୍ରୀତି ବିଧାନ ହେଲେ ସଦା ତୁମେ ଆନନ୍ଦ ପାଇବ, କିନ୍ତୁ ତାଙ୍କର ପ୍ରୀତି ବିଧାନ ଉଦ୍ଦେଶ୍ୟ ତୁମର ଯଦି ନାହିଁ, ତୁମେ କେମିତି ପ୍ରୀତି ପାଇବ? ତାହା ହେଉଛି କଥାଟା, ଏ ହେଉଛି ତା ଭିତରେ କଥାଟା। ତେଣୁ ସେଇ କଥାଟା କୁହାଯାଉଛି, ଆମେ ଆମର ସୌଭାଗ୍ୟକ୍ରମେ ଯଦି ଭୋଜନୀୟ ବସ୍ତ୍ର ସେବା କରିବା ନିମିତ୍ତ ପ୍ରବୃତ୍ତି ବିଶିଷ୍ଟ ହଉ, ତାହେଲେ ଆମ କାନକୁ କଥା ଯିବ, ଆମେ କଥା ଶୁଣିପାରିବା, ଧରିପାରିବା। ଯାହାର ଯେଉଁ ଅବସ୍ଥା, ସେ ଅବସ୍ଥାରୁ ସେ ଉନ୍ନତ ହେବାକୁ ପଡ଼ିବ, ଭଲ ହେବାକୁ ପଡ଼ିବ, ଏଇଟା ବୁଝିବାକୁ ପଡ଼ିବ। ଆମେ ବଦ୍ଧ ଜୀବ, ମାୟାବଦ୍ଧ ହେଇଛେ, କେତେ ଲକ୍ଷ ଲକ୍ଷ ଜନ୍ମ ଧରିକି ବଦ୍ଧାବସ୍ଥା ଭୋଗ କରୁଛେ, ଦୋଷ ଦୁଷ୍ଟ ହେଇକି ରହିଛେ। ତେବେ ଆମକୁ କିପରି ଏଇ ବଦ୍ଧାବସ୍ଥା ମୁକ୍ତ ହେବା ପାଇଁ ପଡ଼ିବ, ଏଇଟାକୁ ଆମକୁ ଚିନ୍ତା କରିବା ପାଇଁ ପଡ଼ିବ, ସେ ବିଷୟରେ ଜିଜ୍ଞାସା କରିବା ପାଇଁ ପଡ଼ିବ, ସେ ବିଷୟରେ କ'ଣ କର୍ମପନ୍ଥା କ'ଣ କରିବା ତାକୁ ଗ୍ରହଣ କରିବାକୁ ପଡ଼ିବ, ଇମିଡିଏଟଲି ସାଙ୍ଗେ ସାଙ୍ଗେ ୱିଥ୍ ମଚ୍ ସିରିୟସନେସ୍ ଗମ୍ଭୀରତା ସହକାରେ କରିବାକୁ ପଡ଼ିବ। ତା ନହେଲେ ଆମେ ଠିକ୍ ଅଛୁ, ଆମେ ସବୁ ଜାଣନ୍ତା, ଆମ ତ ଅଧିକା ଜାଣିବା ପରା କେହି ନାହିଁ, ଆମର କିଛି ଦୋଷ ନାହିଁ, ଆମେ ସବୁ ମୁକ୍ତ, ଏହିପରି ଗର୍ବ ଅଭିମାନ ଅହଙ୍କାର ଦମ୍ଭ ପୋଷଣ କଲେ କଦାପି ତୁମର ଅବସ୍ଥାର ଉନ୍ନତି ହବ ନା। ସେଥିପାଇଁ କୁହନ୍ତି, ଯେଉଁ ଅବସ୍ଥାରେ ଅଛ ସେଇ ଅବସ୍ଥାରେ ଉନ୍ନତ ହେବାକୁ ପଡ଼ିବ, ଭଲ ହେବାକୁ ପଡ଼ିବ। ଦେହରେ ବିଷ୍ଠା ପଡ଼ିଲେ ସୁଦ୍ଧା ଦମ ଛାଡ଼ିବ ନା, ପ୍ରତି ମୁହୂର୍ତ୍ତରେ ଆମକୁ ଦୈବି ମାୟା ଭଗବତ ବିମୁକ୍ତା ରାଜ୍ୟରେ ଉପସ୍ଥିତ କରୁଛି। ଯେଉଁ ମୁହୂର୍ତ୍ତରେ ଆମର ରକ୍ଷାକର୍ତ୍ତା ନ ରହିବେ, ସେଇ ମୁହୂର୍ତ୍ତରେ ହିଁ ଆମର ପାରିପାର୍ଶ୍ୱିକ ସକଳ ବସ୍ତୁ ଶତ୍ରୁ ହେଇ ଉଠିବେ, ଆମକୁ ଆକ୍ରମଣ କରିବେ। ଯେଉଁ ମୁହୂର୍ତ୍ତରେ ଆମେ ପ୍ରକୃତ ସାଧୁତା କରୁ, ହରିକଥା ନ ଶୁଣିବା, ନିଷ୍କପଟରେ ସାଧୁଙ୍କର ସେବା ନ କରିବା, ସେଇ ମୁହୂର୍ତ୍ତର ସୁଯୋଗ ନେଇ ମାୟା ଆମକୁ ଗ୍ରାସ କରିବ। ଏ ହେଉଛି ଆମର କଥାଟା। ଏ ଯେଉଁ ଭୌତିକ ଜଗତ, ଯାହା କହନ୍ତି ପଦେ ପଦେ ବିପଦାନ, ପ୍ରତି ପଦକ୍ଷେପରେ ବିପଦ ଅଛି, ଏଠି ମାୟିକ ଜଗତ, ମାୟା ଶକ୍ତିର ପ୍ରକାଶ, ପଦେ ପଦେ ବିପଦ ଅଛି, ଦୁଃଖାଳୟ, ଏଇଟା ଦୁଃଖ ପରିପୂର୍ଣ୍ଣ, ବିପଦ ପରିପୂର୍ଣ୍ଣ ସ୍ଥାନ, ଇଏ ପଦେ ପଦେ ବିପଦ ଅଛି। ମାୟା ପ୍ରତି ମୁହୂର୍ତ୍ତରେ ନାନା ପ୍ରତିବନ୍ଧକ ସୃଷ୍ଟି କରୁଛି, ନାନା ବିପଦର ସମ୍ମୁଖୀନ କରୁଛି, ଅସୁବିଧା ଦୁଃଖ କ୍ଲେଶ ଯନ୍ତ୍ରଣା ଭୋଗୁଛି। ଏ ଭଗବାନଙ୍କର ପରୀକ୍ଷା ସ୍ଥାନ, ଇଏ ମାୟା ସାହାଯ୍ୟରେ ପରୀକ୍ଷା କରାହଉଛି, ଏଭଳି ଷ୍ଟେପ୍ ପ୍ରତ୍ୟେକ ମୁହୂର୍ତ୍ତରେ ପରୀକ୍ଷା କରାହଉଛି, ସେ ପରୀକ୍ଷାରୁ କିପରି ଉତ୍ତୀର୍ଣ୍ଣ ହେବା ପାଇଁ ପଡ଼ିବ, ତାହା ଆମର ପ୍ରଶ୍ନ। ଏ ଯେଉଁ ପରୀକ୍ଷା ପ୍ରତି ମୁହୂର୍ତ୍ତରେ ଆମେ ପରୀକ୍ଷାର ସମ୍ମୁଖୀନ ହେଉଛେ ଏ ଜଗତରେ, ମାଇକ ଜଗତରେ, ସେ ପରୀକ୍ଷାରୁ ଆମେ କିପରି ଉତ୍ତୀର୍ଣ୍ଣ ହେବା? ହରିଜନଙ୍କର କଥା, ସାଧୁ ମହାଜନଙ୍କର କଥା ଶୁଣିବାକୁ ପଡିବ। ହରିକଥା କିଏ କହୁଛି? ତୁ କହୁଛୁ? ତୁ ସାଧୁ, ତୋ ସାଧୁ ସାଧୁ ହବାକୁ ଆଉଛୁ ନା, କେମିତି ସାଧୁ ହବୁ ତୁ?